ବ୍ୟାସକବି ଫକୀରମୋହନଙ୍କର କ୍ଷୁଦ୍ର ଗଳ୍ପ ମୌନା ମୌନୀର ଦ୍ୱିତୀୟ ତଥା ଅନ୍ତିମ ଭାଗ। ମହନ୍ତ ବାବାଙ୍କ ନାମ ମହାବୀର ଦାସ, ଦୀର୍ଘାକୃତି, ବ୍ୟାୟାମ ସାଧିତ ପ୍ରାୟ ମାଂସପେଶୀ ସୁଦୃଢ଼, ବଳବର୍ଦ୍ଧବତ୍ ବଳିଷ୍ଠ, ମସ୍ତକରେ ଦୀର୍ଘାକାର ଜଟାଭାର, ଅହିରାଜ ଶିଶୁବତ୍ କୁଣ୍ଡଳୀକୃତ ଓ ବେଣୀ ଦ୍ୱାରା ସୁଦୃଢ଼ ରୂପେ ଆବଦ୍ଧ, ଶ୍ମଶ୍ରୁ ଓ ନିଶର ମାତ୍ରା ଅନୁପାତରେ ଦୀର୍ଘାକାର ନୁହେଁ, ଦେହର ବର୍ଣ୍ଣ ବୋଲାଯାଇନପାରେ କାରଣ ସ୍ଥୂଳ ରୂପେ ବିଭୂତି ମଣ୍ଡିତ ନେତ୍ର, ଗଞ୍ଜିକା ଧୂମରେ ଜବାକୁଷ୍ମ ଉଙ୍କାଶ ରକ୍ତବର୍ଣ୍ଣ ଏବଂ ଚଞ୍ଚଳ, ଦୃଷ୍ଟି ନିତାନ୍ତ ତୀବ୍ର ଓ ଭୟପ୍ରଦ। କେହି ନବାଗତ ଯାତ୍ରୀ ବା ଭକ୍ତ ଉପସ୍ଥିତ ହେଲେ ତାହାକୁ ତୀବ୍ର ଦୃଷ୍ଟିରେ ଆପାଦ ମସ୍ତକ ନିରୀକ୍ଷଣ କରିଥାନ୍ତି। ସର୍ପବେଷ୍ଟିତ ଅର୍ଦ୍ଧହସ୍ତ ପରିମିତ ଗଞ୍ଜେଇ ଚିଲମଟାଏ ମହନ୍ତଙ୍କ ହସ୍ତରେ ସର୍ବଦା ଶୋଭା ପାଉଥାଏ। ମହନ୍ତ ବାବାଙ୍କ ବୟସ ଅନୁମାନରେ 50 ପାଖାପାଖି, ମାତ୍ର ତପସ୍ୟାରେ ସିଦ୍ଧ ସାଧୁମାନଙ୍କର ବୟସ କୁଆଡ଼େ କଳି ହୁଏ ନାହିଁ। ଚେଲାମାନଙ୍କର ମୁଖରୁ ଶୁଣାଯାଏ ବୟକ୍ରମ 250 ବର୍ଷ। ମହନ୍ତ ବାବା ମଧ୍ୟ ଭକ୍ତମାନଙ୍କଠାରେ ସେହି ଭାବରେ କଥାବାର୍ତ୍ତା କରନ୍ତି। ହଜାରେ ବର୍ଷ ବୟସର ସାଧୁ ଦର୍ଶନ କରିବାକୁ ଯଦି କାହାରି ଇଚ୍ଛା ଥାଏ ତେବେ ବାଲେଶ୍ୱର ସହର ମଧ୍ୟରେ ଦୁଧପିଆ ବାବାଜୀଙ୍କୁ ଦେଖିବାକୁ ଯାଆନ୍ତି। ଏହି ବାବାଜୀ ସ୍ୱୟଂ ସର୍ବଦା ଲୋକମାନଙ୍କଠାରେ ପ୍ରକାଶ କରିଥାନ୍ତି ସେ ପୁରୀ ମନ୍ଦିର ପ୍ରତିଷ୍ଠାରେ ଭୋଜି ଖାଇଥିଲେ। ମୁଗଲିଆ ଅମଳର ସେ ବି ଲଙ୍କାରେ ଥିଲେ, ମାତ୍ର ଦେଖିଲେ ବୟସ 60ରୁ ଉର୍ଦ୍ଧ୍ୱ ବୋଧ ହୁଏ ନାହିଁ। ଏହି ବାବାଜୀଙ୍କର ଭାରି ମହିମା ଥିଲା, ଦିବାନିଶି ଗଞ୍ଜେଇ ଆଉ ଦୁଧ ଛଡ଼ା ଅନ୍ୟ ଦ୍ରବ୍ୟ ସେବା କରୁନଥିଲେ। ସହର ମଧ୍ୟରେ ବିଶ୍ୱାସୀ ଭକ୍ତବୃନ୍ଦଙ୍କର ଅଭାବ ନାହିଁ। ଦଳ ଦଳ ଅମଲା ମୁକ୍ତାର ମହାଜନ ଜମିଦାର ବାବାଜୀଙ୍କ ପାଦ ତଳେ ଲୁଣ୍ଠିତ ହେଉଥିଲେ। ରାଜଭୋଗରେ ମଠର ସେବା ବଢ଼ୁଥିଲା, ମାତ୍ର ଆଜକୁ କେତେ ଏକ ବର୍ଷ ହେଲା ଶକ୍ତି ପ୍ରଭାବରେ ବାବାଜୀ ବାଳଗୋପାଳ ଘେନି ଗୃହସ୍ଥାଶ୍ରମ ଅବଲମ୍ବନ କରିଛନ୍ତି। ଭକ୍ତବୃନ୍ଦ ଅନ୍ତର୍ଧ୍ୟାନ, କଥିତ ଅଛି ସନ୍ନ୍ୟାସୀ ଓ ମୋଗଲମାନଙ୍କ ବୟସ ଜାଣିବା ନିତାନ୍ତ କଠିନ, ଏମାନେ ନିଶ୍ଚୟ ବୟସ ସଂଖ୍ୟାରେ ଯୋଗ ବିୟୋଗ କରିଥାନ୍ତି। ଯେଉଁ ସାଧୁର ବୟସ 50 ସେ ଆଉ 100 ସଂଖ୍ୟା ଯୋଗ କରିଦେଇ 150 କହିବ। ମୋଗଲମାନଙ୍କର ବୟସ ବିୟୋଗ, ଯାହାର ବୟସ 50 ପଚାରିଲେ ସେ 25 ବିୟୋଗ କରି ବାକି 25 ହିଁ ରଖିବେ। ଗୋଟିଏ ପୁରୁଣା କଥା ମନରେ ପଡ଼ିଲା, ପାଠକ ମହାଶୟ ବିରକ୍ତ ହୁଅନ୍ତୁ ନାହିଁ, ସେ କଥାଟା କିନ୍ତୁ ନ ବୋଲି ରହିପାରୁନାହିଁ। କୌଣସି ସ୍ଥାନରେ 2 ବୃଦ୍ଧ ଓ ଜଣେ 62 ବୟସ୍କ ଯୁବା ମୋଗଲ ବସିଥିଲେ। କଥା ପ୍ରସଙ୍ଗରେ ପରସ୍ପର ବିଷୟରେ ପ୍ରଶ୍ନମାନ ହେଲା, ଯାହାର 70 ବୟସ ସେ କହିଲେ ତାଙ୍କ ବୟସ 30, ଦ୍ୱିତୀୟ ବୃଦ୍ଧଙ୍କର ବୟସ 60 ଉର୍ଦ୍ଧ। ମାତ୍ର ପ୍ରଶ୍ନର ଉତ୍ତର ଦେଲେ, ସାହେବ ମେରା ଉମର ମୁଝକୁ ମାଲୁମ ନହିଁ ହେ, ଲେକିନ ମେରା ବଡ଼ ଭାଇ କା ଉମର 30 ନଜଦିକ। ଯୁବା ମୋଗଲକୁ ବୟସ ବିଷୟରେ ପ୍ରଶ୍ନ ହେବାରୁ ସେ କହିଲା, ହଜୁର ଲୋକ ଉମର କା ଯୋ ହିସାବ ଲଗାତେ ହେଁ, ମେରା ପୈଦା ବି ନହିଁ ହୁଆ ହେ, ଅର୍ଥାତ୍ ତାହା ବୟସ 20 ବାଦ ଦେଲେ ବାକି କିଛି ରହୁନାହିଁ। ଯାଉ ସେ ଅଲଣା କଥାଗୁଡ଼ାକ ଛାଡ଼, ଏବେ ପ୍ରକୃତ କଥା ଧରାଯାଉ। ମହନ୍ତ ବାବାଙ୍କ ଦଳର ସାଧୁ ସଂଖ୍ୟା ପ୍ରାୟ 25, ସେଥିମଧ୍ୟରୁ ମଧ୍ୟ ସମୟ ସମୟରେ 8-10 ଜଣ ନୂଆ ପୁରୁଣା ହୋଇଥାନ୍ତି, ଅର୍ଥାତ୍ ଥୋକେ ସାଧୁ ବାହାରି ଯାଆନ୍ତି ଆଉ କିଛି ନୂତନ ସାଧୁ ଆସି ସେ ସ୍ଥାନ ପୂରଣ କରନ୍ତି। ଆଶ୍ଚର୍ଯ୍ୟର କଥା, ପ୍ରାୟ ସମସ୍ତ ସାଧୁ ସମାନ ବୟସ୍କ, ଆକାର ତୁଲ୍ୟ ରୂପେ ବେଶଭୂଷଣ, ସମସ୍ତ ବନ୍ୟ ବରାହବତ୍ ବଳିଷ୍ଠ ଓ ନିରଳସ, ମସ୍ତକ ନିର୍ଜଟ, କ୍ଷୁଦ୍ର ବା ବାବୁରି କେଶ ମଣ୍ଡିତ, କ୍ଷୁଦ୍ରାକାର ଶ୍ମଶ୍ରୁ ବିଶିଷ୍ଟ ସମସ୍ତଙ୍କ ଦେହରେ ଗୈରିକ ଅଙ୍ଗା ଆକଣ୍ଠ ପଦଲମ୍ବିତ, ସ୍ୱଭାବ ଓ କଥୋପକଥନ ନିତାନ୍ତ କର୍କଶ, ଦୃଷ୍ଟି ତୀବ୍ର, ଭୟ ବିଭ୍ରମ ବ୍ୟଞ୍ଜକ। ସାଧୁମାନଙ୍କର କଥିତ ଭାଷା ହିନ୍ଦୀ, ୟୁରୋପ ଖଣ୍ଡରେ ଫରାସୀ ଯେପରି ସାର୍ବଭୌମ ଭାଷା, ଭାରତରେ ସେହିପରି ହିନ୍ଦୀ ଭାଷା ସର୍ବସ୍ଥାନ ବ୍ୟାପୀ। ସାଧୁ ସନ୍ନ୍ୟାସୀମାନେ ଭାରତର ସର୍ବସ୍ଥାନରେ ଭ୍ରମଣ କରନ୍ତି, ସୁତରାଂ ବାଧ୍ୟ ହୋଇ ହିନ୍ଦୀ ବୋଲିବାକୁ ହୁଏ। ଯାହାର ମାତୃଭାଷା ହିନ୍ଦୀ ତାକୁ ଅସୁବିଧା ହୁଏ ନାହିଁ। ଆମମାନଙ୍କର ସାଧୁ ଦଳର ଭାଷା ନୀତଶ୍ରେଣୀ କଥିତ ବଙ୍ଗଳା ଅଥବା ବଙ୍ଗ ହିନ୍ଦୀ ଭାଷାର କଦର୍ଯ୍ୟ ସମିଶ୍ରଣ। ଏହି ସାଧୁ ଦଳ ଭଜନ ପୂଜନ ବିଷୟରେ ନିଯୁକ୍ତ ଥିବାର କଦାଚିତ ଦେଖାଯାଏ। ଗଞ୍ଜିକା ଟିପ୍ପଣ ସେବନ ଓ ପଙ୍ଗତ ସାମଗ୍ରୀ ଆୟୋଜନରେ ସେମାନେ ସର୍ବଦା ବ୍ୟସ୍ତ ଥାନ୍ତି। ସମସ୍ତ ସାଧୁ ମହନ୍ତ ବାବାଙ୍କର ନିତାନ୍ତ ଅନୁଗତ। ହାତୀଗୁମ୍ଫା ସମୀପବର୍ତ୍ତୀ ଆଉ ଗୋଟିଏ ଗୁମ୍ଫାରେ ଗୋଟିଏ ସାଧୁ ଦମ୍ପତି ଆଶ୍ରମ ସ୍ଥାପନ କରିଥିଲେ। ବାବାଜୀଙ୍କର ବୟସ ଆନୁମାନିକ 30 বা 32। ଦେହ ସୁସ୍ଥ ଆଉ ସବଳ, ଯେପରି ଗଠିତ ହେଲେ ଲୋକେ ସୁନ୍ଦର ପୁରୁଷ ବୋଲନ୍ତି, ଏମାନଙ୍କର ଦେହ ଠିକ୍ ସେହିପରି। ଦୃଷ୍ଟିପାତ ବ୍ୟାଧ ଭୀତ ମୃଗବତ୍ ଚକିତ ଓ ଭୀତି ବ୍ୟଞ୍ଜକ, ସର୍ବଦା ଲୋକନେତ୍ର ଅନ୍ତରାଳରେ ଗୁମ୍ଫା ମଧ୍ୟ ଆସିନ। ସଯତ୍ନାବୃତ ବସନା ମାତାଟିର ବୟସ ବା ରୂପକାନ୍ତି ନିର୍ଣ୍ଣୟ କରିବା କିଞ୍ଚିତ ଅସାଧ୍ୟ ବ୍ୟାପାର। ମାତ୍ର ତାଙ୍କ ପୃଷ୍ଠବ୍ୟାପୀ ନିତମ୍ବସ୍ପର୍ଶୀ ନବୀନ ନିରୋଦ ସଦୃଶ କେଶରାଶି, ସଂକୀର୍ଣ୍ଣ ମଧ୍ୟଭାଗ ଏବଂ ପଦଯୁଗଳର ବର୍ଣ୍ଣ ଓ ଗତିର ଠାଣି ଦେଖିଲେ ଜଣାଯାଏ ମାତାଟି ପରମା ସୁନ୍ଦରୀ ଓ ପୂର୍ଣ୍ଣ ଯୌବନା ବିଶିଷ୍ଟା। ଏହି ସାଧୁ ଦମ୍ପତି ପଦାକୁ ବାହାରନ୍ତି ନାହିଁ, ସର୍ବଦା ଗୁମ୍ଫା ମଧ୍ୟରେ ରହିଥାନ୍ତି, କାହାରି ସହିତ କିଛି ମାତ୍ର କଥା ବୋଲନ୍ତି ନାହିଁ। ଏଥିସକାଶେ ଲୋକମାନେ ସେମାନଙ୍କୁ ମୌନାବାଜି ଓ ମୌନୀ ମାତା କହିଥାନ୍ତି। ସାଧୁ ଅନ୍ୟ ସାଧୁର ସହାୟ। ଆମମାନଙ୍କର ଉଲ୍ଲିଖିତ ମହନ୍ତ ବାବା ମୌନା ମୌନୀଙ୍କର ଆବଶ୍ୟକ ଦ୍ରବ୍ୟାଦି ସଂଗ୍ରହ କରିଦେବାର ଦେଖାଯାଏ। ସାଧୁ ଦର୍ଶନାର୍ଥୀ ଜାତିମାନେ ଖଣ୍ଡଗିରିକୁ ଆସି ସେହି ଦିନମାନଙ୍କରେ ଚାଲିଯାଆନ୍ତି, କେହି ରାତ୍ରିବାସ କରେ ନାହିଁ। ମାତ୍ର ଆଜକୁ ମାସାବଧି ଗତ ହେଲା, ଦୁଇଜଣ ବଙ୍ଗଦେଶୀୟ ସାଧୁ ସେବାପରାୟଣ ଯାତ୍ରୀ ବାସ କରି ରହିଛନ୍ତି। ସାଧୁମାନେ କେବଳ ଧ୍ୱନିର ବିଭୂତି ଦେଇ ଲୋକମାନଙ୍କର ଅନେକ ଉତ୍କଟ ପୀଡ଼ା ଆରୋଗ୍ୟ କରିଥାନ୍ତି। ଆମମାନଙ୍କର ମହନ୍ତ ବାବା ମଧ୍ୟ ନେତ୍ର ମୁଦ୍ରିତ କରି ଅନେକ ଲୋକଙ୍କୁ ବିଭୂତି ବିତରଣ କରିବାର ଦେଖାଯାଏ। ଆମମାନଙ୍କର ଭକ୍ତ ଯୁଗଳ ଅନିଶ୍ଚିତ ଉତ୍କଟ ପୀଡ଼ାରେ ପୀଡ଼ିତ। ଆରୋଗ୍ୟ କାମନାରେ ମହନ୍ତ ବାବା ଓ ଅନ୍ୟାନ୍ୟ ସାଧୁଙ୍କ ସେବାରେ ପ୍ରାତଃକାଳଠାରୁ ରାତ୍ର ପହରକ ପର୍ଯ୍ୟନ୍ତ ନିଯୁକ୍ତ ଥାନ୍ତି। ନିଜ ବ୍ୟୟରେ ବଜାରରୁ ଭଲ ଭଲ ଗୋଲ ଗୋଲ ଜଟାବାଲା ଗଞ୍ଜେଇ ସଂଗ୍ରହ କାମନାରେ ସେମାନଙ୍କୁ କେବେ କେବେ ପୁରୀ ମଧ୍ୟ ଯିବାକୁ ହୁଏ। ମୌନା ମୌନୀ ସାଧୁ ଦମ୍ପତି ପ୍ରତି ମଧ୍ୟ ଏମାନଙ୍କର ଅଚଳାଚଳ ଭକ୍ତି। ସେମାନେ ମୌନାବଲମ୍ବନ କରି ରହିଥିଲେ ମଧ୍ୟ ସେମାନଙ୍କୁ ଗୁମ୍ଫା ଦ୍ୱାର ନିକଟରେ ଚାହିଁ ବସିଥାନ୍ତି। କଦାଚିତ ବାଳଭୋଗ ସକାଶେ ମିଷ୍ଟାନ୍ନ ବା ଫଳମୂଳ କିଣି ଆଣିଦେଇ ସାଧୁ ଦମ୍ପତିକୁ ଦଣ୍ଡବତ କରି ଚାଲିଯାଆନ୍ତି। ଅଦ୍ୟହ ପ୍ରାତଃକାଳରେ ଖଣ୍ଡଗିରିରେ ଭାରି ହୁଲସ୍ତୁଲ ପଡ଼ିଯାଇଛି। ପୁରୀ ଜିଲ୍ଲାର ସ୍ୱୟଂ ମେଜେଷ୍ଟର ସାହେବ ଆସି ଉପସ୍ଥିତ। ରାତି ନ ପାହୁଣୁ ଖଣ୍ଡଗିରି ସମ୍ମୁଖରେ 4-5 ଡେରା ଟଣା ହୋଇଗଲାଣି। ଗୋଟିଏ ବଡ଼ ଡେରାରେ ମେଜ କୁର୍ସି ଲଗାଇ ସାହେବ କଚେରୀ କରି ବସିଛନ୍ତି। ସାଙ୍ଗରେ 4 ପୋଲିସ ଦାରୋଗା, 8 ମୁନ୍ସି, ଗୁଡ଼ିଏ ଜମାଦାର, 100 ପର୍ଯ୍ୟନ୍ତ ବର୍କନ୍ଦାଜ, 200-300 ଲମ୍ବ ଲମ୍ବ ବାଉଁଶ ଠେଙ୍ଗାଧାରୀ ଚୌକିଦାର। ପୋଲିସ କର୍ମଚାରୀମାନେ ହାତୀ ଧରା ଜଗତ ବେଢ଼ ପରି ଖଣ୍ଡଗିରିଟାକୁ ଘେରି ରହିଛନ୍ତି। ବାହାରିବାର କାହାରି ଅଧିକାର ନାହିଁ। ସାଧୁ ସନ୍ନ୍ୟାସୀମାନେ ଧରା ହୋଇଆସି ମେଜେଷ୍ଟର ସାହେବଙ୍କ ଡେରା ସମ୍ମୁଖରେ ଖୁଆଡ଼ ହେଲେ। ଦିନଯାକ ତଦନ୍ତ ହେଲା। ଅପରାହ୍ନ ସମୟରେ ଆମମାନଙ୍କର କଥିତ ଭକ୍ତ ଯୁଗଳଙ୍କର ଶନାକ୍ତ ହେବା ମୁତାବକ ପୂର୍ବ ବର୍ଣ୍ଣିତ ମହନ୍ତ ବାବା ମହାବୀର ଦାସ ଓ ତାହାଙ୍କ ସଙ୍ଗୀ 25 ସନ୍ନ୍ୟାସୀ, ସେମାନଙ୍କୁ ଛାଡ଼ି ଅନ୍ୟ 10 ସାଧୁ ହାତରେ ହାତକଡ଼ି ଦିଆଯାଇ ତୁରଙ୍ଗରେ ଠୁଙ୍କି ଦିଆଗଲା। ଆମମାନଙ୍କର ମୌନା ବାବାଜୀଙ୍କର ମଧ୍ୟ ସେହି ଦଶା। ମୌନୀ ମାତା ପୋଲିସ ହେପାଜତରେ ରହିଲେ। ମୌନା ବାବାଜୀଙ୍କର ଗୁମ୍ଫା ଓ ହାତୀ ଗୁମ୍ଫାରୁ ଅନେକ ସୁନା ରୂପା ଅଳଙ୍କାର ଓ ଜହରତ, ଅନେକ ମୂଲ୍ୟବାନ ଲୁଗା ଶାଲ ପ୍ରଭୃତି ବରାମଦ ହେଲା। ମେଜେଷ୍ଟର ସାହେବଙ୍କର ହୁକୁମ ଅନୁସାରେ ଅନ୍ୟାନ୍ୟ ସାଧୁ ସନ୍ନ୍ୟାସୀ ଜଡ଼ିତ ହେଲେ। ଉତ୍କଳର ନୈମିଷାରଣ୍ୟ ଖଣ୍ଡଗିରି ସେହିଦିନଠାରୁ ସାଧୁଶୂନ୍ୟ ହୋଇଅଛି। ପରଦିନ ପ୍ରାତଃକାଳରେ ମେଜେଷ୍ଟର ସାହେବ ବନ୍ଦୀମାନଙ୍କୁ ଉପଯୁକ୍ତ ପୋଲିସ ହେପାଜତରେ କଲିକତା ଚାଲାଣ ଦେଇ ପୁରୀ ରମାନା ହେଲେ। ପଶ୍ଚାତ୍ ପ୍ରକାଶ ପାଇଲା ଉଲ୍ଲିଖିତ ମହାବୀର ଦାସ ମହନ୍ତ ବଙ୍ଗଦେଶର ପ୍ରସିଦ୍ଧ ଜଗାଗୁଆଲା ଡକାୟତ ସର୍ଦ୍ଦାର ଓ ଅନ୍ୟାନ୍ୟ ସାଧୁମାନେ ସଙ୍ଗୀ ଡକାୟତ। ଅନ୍ୟ 10 ଜଣ ସାଧୁ ଅନ୍ୟାନ୍ୟ ଜିଲ୍ଲାର ଫେରାର ଆସାମୀ। ମୌନାବାଜୀ କଲିକତାର ଜଣେ ପ୍ରସିଦ୍ଧ ବଡ଼ଲୋକଙ୍କର ଗୁମାସ୍ତା। ମୌନିମାତା ତାହାଙ୍କ ପରିବାରସ୍ଥ ବିଧବା ବଧୂ। ଉକ୍ତ ବଡ଼ଲୋକଙ୍କ ଘରୁ ଚୋରି ଯାଇଥିବା ଅନେକ ଅଳଙ୍କାର ଓ ବଙ୍ଗଦେଶର ଅନେକ ସ୍ଥାନର ଡକାୟତି ଅନେକ ମାଲ ବରାମଦ ହୋଇଛି। କଥିତ ଭକ୍ତ ଯୁଗଳ ଠଗି କମିଶନରଙ୍କର ଡିଟେକ୍ଟିଭ ପୋଲିସ ଅଫିସର ଅଟନ୍ତି। ଶ୍ରୋତା ବନ୍ଧୁ, ଏଇଠି ସମାପ୍ତ ହେଲା ବ୍ୟାସକବି ଫକୀରମୋହନ ସେନାପତିଙ୍କର ଗଳ୍ପ ମୌନା ମୌନୀ। ରହିଲୁ, ନମସ୍କାର।